ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। କିଶୋରୀମାନଙ୍କ ଲାଗି ଜରାୟୁ କର୍କଟ ନିରୋଧୀ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୂଲ କଲେ ମୁଖ୍ୟମନ୍ତ୍ରୀ। 28ଟା ଆମ୍ବୁଲାନ୍ସର କଲେ ଲୋକାର୍ପଣ। ରାଜ୍ୟସଭା ନିର୍ବାଚନ ଲାଗି 2 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି। ଓଡ଼ିଶା ଗସ୍ତତି ଆସିଥିବା ମହାନଦୀ ଜଳବିବାଦ ପ୍ରାଧିକରଣ ଦଳ ଆଜି ଆକାଶମାର୍ଗନୁ ହୀରାକୁଦ ଡ୍ୟାମ୍ ଆଉ ମହାନଦୀ ଅବବାହିକାର କଲେ ସର୍ବେକ୍ଷଣ। ଆଉ ପୁଣ୍ୟତିଥି ଅବସରରେ ସମ୍ବଲପୁର ଉଲଗୁଲାନର ପ୍ରମୁଖ ନେତା ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟବାସୀ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାରା ଦେଶେ ହ୍ୟୁମାନ୍ ପେପିଲୋମା ଭାଇରସ୍ ଏଚ୍ପିଭି ଟିକାକରଣର ଶୁଭାରମ୍ଭ କରିଛନ୍। ଦେଶକେ ଆଇବା ଦିନେ ଜରାୟୁ କର୍କଟ ରୋଗନୁ ମୁକ୍ତ କରିବା ଲାଗି 14 ବର୍ଷରୁ କମ୍ ବୟସର ଟୁକେଲ ଛୁଆଙ୍କୁ ଇ ଟିକା ଦିଆଯିବା। ରାଜସ୍ଥାନର ଅଜମେରଠାରେ ଟିକାକରଣ ଅଭିଯାନର ଶୁଭାରମ୍ଭ କରିକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଦେଶେ ମହିଳା ସଶକ୍ତିକରଣ ଦିଗେ ଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମହିଳାମାନଙ୍କର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସୁରକ୍ଷାକେ ଇଟା ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିବା ବୋଲି ପ୍ରଧାନମନ୍ତ୍ରୀ ଆସ କରିଛନ୍। ସାରା ଦେଶେ ମହିଳା ସଶକ୍ତିକରଣ ଦିଗେ ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
मुझे देश भर की बेटियों के लिए एक अहम अभियान शुरू करने का अवसर मिला है। यहां अजमेर से एचपीवी वैक्सीनेशन अभियान शुरू हुआ है। ये अभियान देश की नारी शक्ति को सशक्त करने की दिशा में अहम कदम है।
ଟିକାକରଣ ଉତ୍ତରୁ ପ୍ରଧାନମନ୍ତ୍ରୀ ଟୁକେଲ ଛୁଆମାନଙ୍କ ସାଙ୍ଗେ ଭାବ ବିନିମୟ କରିଥିଲେ। ଇତର ସହିତ ରାଜସ୍ଥାନର ଆଜି 16,000 କୋଟିରୁ ଅଧିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ବିଲ୍ କରିଛନ୍। ଭୁବନେଶ୍ୱର କୃଷି ଭବନ ପରିସରରେ ହୋଇଥିବା ରାଜ୍ୟସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ ଉପସ୍ଥିତ ଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଆଇବା 3 ମାସ ଭିତରେ ଟିକାକରଣ କାର୍ଯ୍ୟକ୍ରମକୁ ତୁର୍ତ୍ତି କରାଯିବା। ପହିଲା ମାସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ଚିକିତ୍ସାଳୟମାନଙ୍କୁ ଟିକା ଦିଆଯିବା। ତା' ଋତୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଟିକା ଦିଆଯିବା। ଟିକାକରଣ ପ୍ରକ୍ରିୟାକୁ ସହଜ ସରଳ କରିବା ଲାଗି ୟୁ ୱିନ୍ ପୋର୍ଟାଲର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏ ଅବସରରେ ଅଭିଯାନରେ ନିୟୋଜିତ ସବୁ ଲୋକଙ୍କୁ ଆହ୍ୱାନ ଦେଇଛନ୍।
ସର୍ଭିକାଲ କ୍ୟାନ୍ସର ବା ଗର୍ଭାଶୟ କର୍କଟ, ଏହି ରୋଗଟି ଧୀରେ ଧୀରେ ଆମର ମା ଓ ଝିଅମାନଙ୍କ ତାଙ୍କର ସ୍ୱାସ୍ଥ୍ୟ ନିମନ୍ତେ ଏକ ବଡ଼ ବିପଦ ହୋଇକି ଆଜିର ଦିନରେ ଦେଖାଦେଇଛି। ତଥ୍ୟ ଅନୁଯାୟୀ ଭାରତରେ ମହିଳାମାନଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସାଧାରଣ କର୍କଟ ରୋଗ। ଏହି ରୋଗର ନିରାକରଣ କରାଯାଇପାରିବ ଆଉ ଏଥିପାଇଁ ମଧ୍ୟ ଆମର ବୈଜ୍ଞାନିକମାନେ ଟିକା ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଛନ୍ତି। ହ୍ୟୁମାନ୍ ପାପିଲୋମା ଭାଇରସ୍ ବା ଏଚ୍ପିଭି ନିବାରଣ ପାଇଁ ଏହି ଟିକା ଆମ କିଶୋରୀ କନ୍ୟାମାନଙ୍କର ସ୍ୱାସ୍ଥ୍ୟ ଭବିଷ୍ୟତ ସୁରକ୍ଷା ଦିଗରେ ଏହା ନିଶ୍ଚିତ ଭାବରେ ଏକ ଯୁଗାନ୍ତକାରୀ ପଦକ୍ଷେପ।
ଏ ଅବସରରେ ମୁଖ୍ୟମନ୍ତ୍ରୀ 28ଟା 108 ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍। ରାଜ୍ୟସଭା ନିର୍ବାଚନ ଲାଗି ବିରୋଧୀ ଦଳ ନେତା ଆଉ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି 2 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍। 3 ନମ୍ବର ଆସନ ଲାଗି ପହିଲା ପ୍ରାର୍ଥୀ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ର ଆଉ 4 ନମ୍ବର ଆସନ ଲାଗି 2 ନମ୍ବର ପ୍ରାର୍ଥୀ ଭାବେ ଡାକ୍ତର ଦତେଶ୍ୱର ହୋତାଙ୍କ ନାଁ ଘୋଷଣା କରିଛନ୍। ଡାକ୍ତର ହୋତାଙ୍କୁ ଶ୍ରୀ ପଟ୍ଟନାୟକ ସାଧାରଣ ପ୍ରାର୍ଥୀ ଭାବେ ଘୋଷଣା କରିକି ସମର୍ଥନ କରିବାକୁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍। ସୂଚନା ଅନୁସାରେ ଡକ୍ଟର ମିଶ୍ର ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଦାୟିତ୍ୱଥି ଅଛନ୍। ସେଆଡ଼େ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ହୋତା ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପହିଲା କୁଳପତି ଆଉ କଟକ ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍। ଭୁବନେଶ୍ୱରର ଯୋଜନା ଆଉ ସଂଯୋଜନ ବିଭାଗ ଆଉ ରାଜ୍ୟ ସମନ୍ୱିତ ବିକାଶ କେନ୍ଦ୍ର ତରଫ ବିକାଶ ମନ୍ଥନ କାର୍ଯ୍ୟକ୍ରମର 2 ନମ୍ବର ଦିନ ଆଜି ସକାଳ ବେଳା ସୁରକ୍ଷିତ ଓଡ଼ିଶା ଅଧିବେଶନ ମୂଲ ହୋଇଥିଲା। ବରିଷ୍ଠ ନୀତି ନିର୍ଦ୍ଧାରକ ବିଶେଷଜ୍ଞମାନେ ଗୋଟିଏ ସୁରକ୍ଷିତ ସ୍ଥିତି ଭବିଷ୍ୟତ ସାଙ୍ଗେ ପ୍ରସ୍ତୁତ ରାଜ୍ୟ ଗଠନର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। 2 ନମ୍ବର ଅଧିବେଶନଟି ସମୃଦ୍ଧ ଓଡ଼ିଶାଥି ରାଜ୍ୟକେ ଗୋଟିଏ ଉଚ୍ଚ ଅଭିବୃଦ୍ଧିଶୀଲ ଆଉ ଭବିଷ୍ୟତ ପ୍ରସ୍ତୁତ ଅର୍ଥନୀତି ଦିଗେ ଆଗ୍କେ ନେବା ଲାଗି ରୋଡ୍ମ୍ୟାପ୍ ପ୍ରଦର୍ଶନ କରାଯାଇଥିଲା। ଅଧିବେଶନଟି ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ରାଜ୍ୟ ଶିଳ୍ପ ସମ୍ପ୍ରସାରଣ, ସେବା କ୍ଷେତ୍ର ରୂପାନ୍ତରଣ, ସହରୀ ସଂସ୍କାର, ପରିବହନ ବ୍ୟବସ୍ଥାକେ ବର୍କସ୍ ଆଉ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପ୍ରସଙ୍ଗଟି ଆଲୋଚନା କରିଥିଲେ। ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ଘାଟିନୁ କମ୍ ଦୂରଗାମୀ ଆକାଶମାର୍ଗ ପ୍ରତିରକ୍ଷା ବ୍ୟବସ୍ଥାର ଉଡ଼ାନ ପରୀକ୍ଷଣ ସଫଳତାର ସହିତ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ତରଫ 3ଟା କମ୍ ଦୂରଗାମୀ ଆକାଶମାର୍ଗ ପ୍ରତିରକ୍ଷା ବ୍ୟବସ୍ଥାର ଉଡ଼ାନ କରାଯାଇଥିଲା। ଏବାବଦେ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ଏହି ପରୀକ୍ଷଣ ଭିନ୍ ଭିନ୍ ସ୍ତରଥି ରହିଥିବା ଆହ୍ୱାନକୁ ସଫଳତାର ସହିତ ପ୍ରତିହତ କରିବା ସହିତ ଲକ୍ଷ୍ୟଭେଦ କରିଥିଲା ବୋଲି ମନ୍ତ୍ରଣାଳୟ ତରଫ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଓଡ଼ିଶା ଗସ୍ତଥି ଆସିଥିବା ମହାନଦୀ ଜଳବିବାଦ ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଆଉ ସଦସ୍ୟମାନେ ଆଜି ଆକାଶମାର୍ଗନୁ ହୀରାକୁଦ ଡ୍ୟାମ୍ ଆଉ ମହାନଦୀ ଅବବାହିକାର ସର୍ବେକ୍ଷଣ କରିଛନ୍। ତାର ଆଗନୁ ପ୍ରାଧିକରଣ ଦଲ ସଖାଲ ବେଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍। ଗଲାକାଲି ପ୍ରାଧିକରଣ ଦଲ ହୀରାକୁଦ ବନ୍ଧାକେ ଯାଇକରି ଦେବ୍ରୀ ଫଲର ସ୍ପିଲ୍ୱେ ପାୱାର ହାଉସ୍ କମାଣ୍ଡ ଏରିଆ ଆଉ ବରଗଡ଼ କେନାଲ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ। ସର୍ଭେ ଉତ୍ତରୁ ପ୍ରାଧିକରଣ ସଦସ୍ୟ ଭୁବନେଶ୍ୱର ଯିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶାର ଯେନ୍ ଜାଗାମାନଙ୍କର ସରକାରୀ ନାଁ ଇଂରାଜୀଥି ଅପଭ୍ରଂଶ କରାଯାଇଛି, ସେ ଜାଗାମାନଙ୍କର ମୂଲ ଓଡ଼ିଆ ନାଁ ଫେର୍ଘାଏ ପ୍ରଚଳନ କରବାର ପ୍ରସ୍ତାବ ପଠାବାରକେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ ଆଉ ତହସିଲ ବାଗିର ରାଜ୍ୟର ଭିନ୍ ଭିନ୍ ଜାଗାର ନାଁ ଯଦି ତାଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ କରିକି ଲେଖାଯାଉଛେ, ସେସବୁର ମୂଲ ଓଡ଼ିଆ ନାଁକେ ଫେର୍ଘାଏ ପ୍ରଚଳନ କରବା ଲାଗି ସରକାରଙ୍କ ତରଫୁ ଏ ପଦକ୍ଷେପ ନିଆଯାଇଛି। ଇବି ସେଥି ଆଗନୁ ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ମଗାଯାଇଥିଲା, ଏପତକ 13 ଜିଲ୍ଲାନୁ ସୂଚନା ଆସିଛି। ବୀର ସୁରେନ୍ଦ୍ର ସାଏଙ୍କର 142ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଇଜେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ବ୍ରିଟିଶମାନଙ୍କ ବିରୋଧୀ ଆନ୍ଦୋଳନ କରିକି ସେତେବେଳର କେନ୍ଦ୍ରୀୟ ପ୍ରଦେଶ ଆଉ ଏହାଚିନି ଅସିରଗଡ଼ ଜେଲ୍ନ ବନ୍ଦ ଥିବାର ବେଳେ 1884 ମସିହା ଫେବୃୟାରୀ 28 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧବାର୍ଷିକୀ ଦିବସ ଅବସରରେ ଆଜି ବିଧାନସଭା ପରିସନ୍ନ ହୋଇଯାଇଛି। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ସହିତ ଭିନ୍ ଭିନ୍ ଦଳର ବିଧାୟକମାନେ ଉପସ୍ଥିତ ରହିକରି ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଫୁଲମାଲ ଚଢ଼ାଇକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗୋବିନ୍ଦ ଦ୍ୱାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀନ ଆଜି ମହୋଦଧି ଦିବ୍ୟସ୍ନାନ ହୋଇଯାଇଛି। ମହୋଦଧିନ କୁମ୍ଭ ରାଶିଥି ସୂର୍ଯ୍ୟଙ୍କର ଅବସ୍ଥାନ ଥିବାରୁ ଆଜି ଏ ସ୍ନାନ କଲେ ପୁଣ୍ୟ ମିଲ୍ସି ବୋଲି ବିଶ୍ୱାସ ରହିଛି। ସକାଳର 10:18ରୁ ଦିନର 1 ବଜେ ତକ ସ୍ନାନ ଯୋଗ ରହିଥିଲା। ଆଜି ସକାଳର 8:30ରୁ ମହାପ୍ରଭୁମାନଙ୍କର ଆଜ୍ଞାମାଳ ଆସବାନୁ ଏମ୍ଆର୍ ମଠନୁ ଗୋଟିଏ ଶୋଭାଯାତ୍ରା ବାହାରିକରି ସ୍ୱର୍ଗଦ୍ୱାର ନଥିବା ଶ୍ରୀନାରାୟଣ ବିଜେ ଘାଟକେ ଯାଇଥିଲା। ତାର ଉତ୍ତରୁ ମହୋଦଧିନ ବରୁଣ ପୂଜା ଆଉ ଆଲତି କରାଯାଇକରି ସ୍ନାନ ପର୍ବ ହୋଇଥିଲା। 2026-27 ବର୍ଷରେ ଭାରତୀୟ ସେନାର ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ଲାଗି ସାଧାରଣ ପ୍ରବେଶିକା ପରୀକ୍ଷା କରବାରକେ ପଞ୍ଜିକରଣ ପ୍ରକ୍ରିୟା ଫେବୃୟାରୀ 13 ମୂଲ ହୋଇଛି। ଏହି ପ୍ରକ୍ରିୟା ଏପ୍ରିଲ 1 ତକ ଚାଲବା। ଯୋଗ୍ୟ ଆଶାୟୀମାନେ www.joinindianarmy.nic.in ୱେବ୍ସାଇଟ୍ଟି ଆବେଦନ କରିପାରିବେ। ଏ ବାବଦେ କେନ୍ସି ପ୍ରଶ୍ନର ଉତ୍ତର ପାଇବାରକେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଆଉ କେନ୍ଦୁଝର ଜିଲ୍ଲାର ଆଶାୟୀମାନେ ସମ୍ବଲପୁର ସେନା ନିଯୁକ୍ତି କାର୍ଯ୍ୟାଳୟ ସାଙ୍ଗେ ଯୋଗାଯୋଗ କରିପାରିବେ। ଦେଶର ମହାନ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମଣଙ୍କର ଆବିଷ୍କାର ରମଣ ରଶ୍ମି ବା ରମଣ ଇଫେକ୍ଟକେ ସୁର୍ତା କରିକି ଆଜି ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି। ସାର୍ ସିଭି ରମଣ 1928 ମସିହା ଆଜିର ଦିନେ ରମଣ ଇଫେକ୍ଟ ଆବିଷ୍କାର କରିଥିଲେ। ଏହି ଆବିଷ୍କାର ଲାଗି 1930 ମସିହାରେ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା। ଜାତୀୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ପରିଷଦ ତରଫୁ 1986 ମସିହାରୁ ଏ ଦିନକେ ପାଳନ କରାଯାଉଛି। ଏ ବଛରର ବିଜ୍ଞାନ ଦିବସର ବାର୍ତ୍ତା ହେଉଛି ବିଜ୍ଞାନ କ୍ଷେତ୍ରଥି ମହିଳା ବିକଶିତ ଭାରତ ସପନକେ ଗତିଶୀଲ କରବାର। ବିଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବାନ ପିଢ଼ିକେ ସଶକ୍ତ କରବାର ସହିତ ଗବେଷଣା, ଜାତୀୟ ବିକାଶ ଆଉ ବିଶ୍ୱ କଲ୍ୟାଣ ଲାଗି ପ୍ରଯୁକ୍ତି ବିଦ୍ୟାକେ ଉପଯୋଗ କରବାର ଲାଗି ଆହ୍ୱାନ ଦେଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ଏ ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍। ବୌଦ୍ଧନ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡକ୍ଟର ପ୍ରବୀର କୁମାର ଦାସ ଯୋଗ ଦେଇକରି ବିଜ୍ଞାନ ଦିବସ ଆଉ ସିଭି ରମଣଙ୍କର ଆବିଷ୍କାର ବାବଦେ ବୁଝାଇଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରକଳ୍ପମାନ ପ୍ରଦର୍ଶନ କରିଥିଲେ। ବିଜ୍ଞାନ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯାଇକରି କୃତିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେନ୍ତା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓୟୁଏଟି ପରିସରନ ହୋଇଥିବା ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜ୍ଞାନର ପ୍ରୟୋଗ ବାବଦେ ବୁଝାଇଥିଲେ। ଏ ଅବସରରେ ବାର୍ଷିକ ବିଜ୍ଞାନ ପତ୍ରିକା ବିଜ୍ଞାନ ମାଣିକ୍ୟ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। କିଶୋରୀମାନଙ୍କ ଲାଗି ଜରାୟୁ କର୍କଟ ନିରୋଧୀ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରନ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 28 ଆମ୍ବୁଲାନ୍ସ କଲେ ଲୋକାର୍ପଣ। ରାଜ୍ୟସଭା ନିର୍ବାଚନ ଲାଗି 2 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି। ଓଡ଼ିଶା ଗସ୍ତଥି ଆସିଥିବା ମହାନଦୀ ଜଳବିବାଦ ପ୍ରାଧିକରଣ ଦଲ ଆଜି ଆକାଶମାର୍ଗନୁ ହୀରାକୁଦ ଡ୍ୟାମ୍ ଆଉ ମହାନଦୀ ଅବବାହିକାର କଲେ ସର୍ବେକ୍ଷଣ। ଆଉ ପୁଣ୍ୟତିଥି ଅବସରରେ ସମ୍ବଲପୁର ଉଲଗୁଲାନର ପ୍ରମୁଖ ନେତା ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଲେ ରାଜ୍ୟବାସୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।